ଆଜ୍ଞା ନମସ୍କାର, ମୁଁ ପୁଷ୍ପାଞ୍ଜଳି ଦିଗାଲ କହୁଥିଲି। ସ୍ୱର୍ଣ୍ଣ ହସ୍ପିଟାଲ ପଛପଟେ ଆମର ଡ୍ରେନ୍ ର ଅସୁବିଧା ହଉଛି, ଅଳିଆ ସବୁ ପଡିଛି, ସେଇଥିପାଇଁ କହିକି ମୁଁ ଆପଣଙ୍କୁ କହୁଛି, ଆପଣ ଯେତେ ଶୀଘ୍ର ସଫା କରିଦେବେ ହେଲେ ଆମେ ଟିକେ ଭଲରେ ମଶା ପକାଇ ଏତେ ଟିକେ ଭଲରେ ଚଳିବୁ କହିକି ଆଶା କରୁଅଛୁ।